ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରାଯିବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ପୂର୍ବରୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ସମର୍ଥନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ବିଭାଗର ଆଠଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାର 2032-33 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି।
ଏହି ଯୋଜନା ଚାଲିଥିଲା, ଗୋଟେ ବର୍ଷ ପାଇଁ ଏଟା ସମୀକ୍ଷା କରାଗଲା, ଅଧ୍ୟୟନ କରାଗଲା ଆଉ ସେ ଅନୁସାରେ ଏଠି ବଦଳାବ ଆଣିଛୁ। ଏହି ଯୋଜନାରେ ପାଞ୍ଚଟା କ୍ଲଷ୍ଟରରେ ଗୋଟେ ଗ୍ରସ୍ କ୍ୟାରିଜ୍ କଣ୍ଟ୍ରାକ୍ଟ ହିସାବରେ ବସ୍ଟା ପାର୍ଟି ଚଲାଉଛନ୍ତି। କ୍ଲଷ୍ଟର 2 ଆଉ କ୍ଲଷ୍ଟର 3ରେ ଯାହା ରେଟ୍ ଥିଲା ସେଟା କମା ହେଲା, ଯାହାକି କ୍ଲଷ୍ଟର 1ରେ ଥିଲା ସେଟା ରେଟ୍ କମାଇଛୁ। ଯୋଉଠି ବେଶୀ ଗାଡି ଦରକାର ନାହିଁ ସେ ଅନୁସାରେ ଆଡଜଷ୍ଟ କରାହେଇଛି। ଆଗରୁ ଯାହା ଫେର୍ ଥିଲା ମହିଳାମାନଙ୍କ ପାଇଁ ଅନ୍ୟମାନଙ୍କ ପାଇଁ ସେଟା ଏସ୍ଟିଏ ସାଙ୍ଗେ ଲିଙ୍କ୍ କରାହେଇଛି ଆଉ ମହିଳାମାନେ, ଛାତ୍ରଛାତ୍ରୀମାନେ, ଟ୍ରାନ୍ସଜେଣ୍ଡର ଏବଂ ଦିବ୍ୟାଙ୍ଗ ଲୋକଙ୍କ ପାଇଁ 50% ଛୁଟ ମଧ୍ୟ ସେଠି ଅଛି।
ସେହିଭଳି ଓଡ଼ିଶା ବେସାମରିକ ସେବା ପେନ୍ସନ୍ ନିୟମାବଳୀ 1992ରେ ଅତ୍ୟାବଶ୍ୟକ ସରଳୀକରଣ ଏବଂ ଅସଙ୍ଗତି ଦୂର ନିମନ୍ତେ ଅନୁମୋଦନ ମିଳିଛି। ରାଜ୍ୟରେ ସଡ଼କ ସଂଯୋଗୀକରଣ ଓ ଉନ୍ନତିକରଣ ପାଇଁ 2 ନୂତନ ଯୋଜନା ନିର୍ବାଚନ ମଣ୍ଡଳୀ ୱାରୀ ଅର୍ଥବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବିପର୍ଯ୍ୟୟ ପ୍ରତିରୋଧକ ସଡ଼କକୁ ମଞ୍ଜୁରୀ ମିଳିଛି। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ 9,656 କୋଟି ଟଙ୍କାର ପ୍ରସ୍ତାବ ରହିଛି। ନିର୍ମଳ ଯୋଜନାକୁ ଆଉ 5 ବର୍ଷ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିଦାନ ଯୋଜନା ମଧ୍ୟ ଆଗାମୀ 5 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଜୈବ ଚିକିତ୍ସା ବର୍ଜ୍ୟ ପରିଚାଳନା ନିୟମ 2016 ଏବଂ ପରବର୍ତ୍ତୀ ସଂଶୋଧନ ନିୟମକୁ ଅନୁସରଣ କରି ବର୍ଜ୍ୟ ପରିଚାଳନା ଏବଂ ନିଷ୍କାସନ କରିବାକୁ ସରକାର କ୍ୟାବିନେଟ୍ରେ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ନେଇ ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଶ୍ୱବିଦ୍ୟାଳୟରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ଉଠାଇ ଦେଇଛନ୍ତି। ଏହାପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକଙ୍କ ନିଯୁକ୍ତିକୁ ନେଇ କଟକଣା ଦୂର ହୋଇଥିବା ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୟୁଜିସି ମାର୍ଗଦର୍ଶିକା ପାଳନ କରୁନଥିବା ଦର୍ଶାଇ ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଲୋକସଭା ଭବନରେ ଦେଶର 3 ନୂତନ ଅପରାଧିକ ଆଇନର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶୂନ୍ୟ ଏଫ୍ଆଇଆର୍ ଉପରେ ଗୁରୁତ୍ୱାରୋପ କରିବା ସହ ଇ ଏଫ୍ଆଇଆର୍, ଇ ସମନ, ଇ ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥାର କାର୍ଯ୍ୟକାରୀ ପାଇଁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ ଓ ସରଳ ହେବା ସହିତ ଏହାକୁ ତ୍ୱରିତ ବେଗରେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଜେଲ୍, ହସ୍ପିଟାଲ, ଫରେନ୍ସିକ୍ ଲ୍ୟାବ ଓ ଅଦାଲତ ଆଦିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ କୃଷ୍ଣ ଶ୍ରୀପଦ ଦୀକ୍ଷିତ ଆସନ୍ତା 12 ଶପଥ ଗ୍ରହଣ କରିବେ। ଗତମାସ 15 ଏବଂ 19 ଅନୁଷ୍ଠିତ ସୁପ୍ରିମକୋର୍ଟର କଲେଜିୟମ ବୈଠକରେ ଜଷ୍ଟିସ୍ କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କ ସହ ମୋଟ 7 ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଥିଲା। ଜଷ୍ଟିସ୍ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା 19 ପହଞ୍ଚିବ। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଜମି ଅଧିଗ୍ରହଣ, ପୁନଃ ସ୍ଥାପନ ଆଦି ନେଇ ସମୀକ୍ଷା କରିଛନ୍ତି। ସୂଚନା ଅନୁସାରେ କେନ୍ଦ୍ର ସରକାର ପୁରୀ ବିମାନ ବନ୍ଦରକୁ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ। ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଡଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମଇ ମାସ 8 ଦିନ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିଶ୍ୱରେ ମାନବତାକୁ ବଞ୍ଚାଇ ରଖିବା। ସେହିପରି ଆଜି ଥାଲାସେମିଆ ପାଇଁ ଏକତ୍ର ହେବା, ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା ବାର୍ତ୍ତା ନେଇ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତବିକାର ସମସ୍ୟା। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିହାରରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ ବର୍ଗରେ ଓଡ଼ିଶାରୁ 7 ଖେଳାଳି ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ଆସନ୍ତା 10-14 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାଳବୈଶାଖୀ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଗତକାଲିଠାରୁ ପୁଣି ଥରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।